ओम शांति। नौ मई 2025 मसीहा रो अनमोल महावाक्य मीठे बच्चे तुम भितरे निशा रहिबा उचित जे जेउ शिवंकु समस्ते पूजा करुछंती से एबे आमर पिता होइछंती एवं आमे तांक सम्मुखरे बसिछु। प्रश्न, मनुष्य माने भगवान को क्षमा काहे की मागुछंती, कौन तांकु क्षमा मिलुछि? उत्तर, मनुष्य माने भावुछंती आमे जेऊं पापकर्म करिछो तार दंड भगवान धर्मराजंक द्वारा दियाइबे, सेथि पई क्षमा मागुछंती, किंतु मानंको निजर पाप कर्मर दंड कर्मभोग रूपरे भोग करिबा को ही पड़ुछि। भगवान सेमानंको कोनोसी औषध पाणी देउ नाहंती, गर्भ जेल रे मध्य सेमानंको दंड भोग करिबा को हेबो, अंतिम समय रे साक्षात्कार मध्य हेबो जे तुमे एही पाप करिछो, ईश्वरीय निर्देश अनुसारे चाली नाहं, सेथि पई एही दंड भोग करिबा को हेबो। गीत, तूने रात गवाई, ओम शांति। ए कथा किए कहुछंती? आत्मिक पिता कहुछंती, से तो सर्वोच्च अटंती, सब मनुष्य मानंक ठारु सब आत्मा मानंक ठारु मध्य से उच्च, समस्तंक भितरे आत्मा ही अछिना, एठारे अभिनय करिबा पई आत्मा को तो एही शरीर मिलिछि। एबे तुमे देखुछ सन्यासी मानंकर शरीरर मध्य केते सम्मान करा जाउछि, निजर गुरु मानंकर केते महिमा करुछंती, एही बेहदर बाबा तो गुप्त अटंती। तुमे पिला माने जानिछ शिव बाबा सर्वोच्च अटंती, तांको ठारो उच्च आउ केही नाहंती, धर्मराज मध्य तांको साथिरे अछंती, काहें के ना भक्ति मार्गरे क्षमा मागी थांती, हे भगवान क्षमा करी दियो। एबे भगवान कौन करिबे? एठारे गवर्नमेंट तो जेल रे बंद करि देबो, किंतु धर्मराज जेल रे दंड देथांती, गर्भ जेल रे दंड देथांती, दंड मध्य भोग करबा को पड़ी थाए, जहां को कर्म भोग कहा जाए। एबे तुमे जानो छ कर्म भोग किए भोग करूछि, कौन हेउछि? कहुछंती, हे प्रभु क्षमा करो, दुख हरण करो, सुख दियो। तबे भगवान कौन औषध देउछंती? से तो किछि करि पारिबे नाही, तबे भगवान को काहे की कहुछंती? काहे की ना भगवान को सहित पुनी धर्मराज मध्य अछंती, पाप कर्म करले निश्चित दंड भोग करबा को पड़िबो, गर्भ जेल रे मध्य दंड मिलिथाय, सब साक्षात्कार होइथाय, बिना साक्षात्कार रे दंड मिलि नथाय, गर्भ जेल रे तो कोनोसी औषध आदि नाही, सेठारे दंड भोग करबा को पड़िथाय। जेते बेले दुखी हुई जानती सेते बेले कहिथांती, हे भगवान एही जेल रु बाहर करो। एबे तुमे माने कहा सम्मुखरे बसी छो? से सर्वोच्च पिता किंतु गुप्त रे अछंती, अन्य समस्तंकर तो शरीर को देखिबा को मिलुछि, एठारे शिव बाबांकर तो निजर हात पाद किछि नाही, किंतु से कहा ठारु किछि भी नेउ नाहंती, जेपरी शंकराचार्य कहिथांती मते केही छुओ नाही, तेनो बाबा मध्य कहुछंती ମୁଁ ପତିତ ମାନଙ୍କ ଠାରୁ କିଛି ବି କିପରି ନେବି? ମୋତେ ଫୁଲ ଆଦିର ଦରକାର ନାହିଁ। ଭକ୍ତି ମାର୍ଗରେ ସୋମନାଥ ଆଦି ମନ୍ଦିର ତିଆରି କରିଥାନ୍ତି, ସେଠାରେ ଫୁଲ ଚଢ଼ାଇଥାନ୍ତି, କିନ୍ତୁ ମୋର ତ ଶରୀର ନାହିଁ, ଆତ୍ମାକୁ କେହି କିପରି ଛୁଇଁ ପାରିବ? କହୁଛନ୍ତି ମୁଁ ପତିତ ମାନଙ୍କ ଠାରୁ ଫୁଲ କିପରି ନେବି, କେହି ହାତ ମଧ୍ୟ ଲଗାଇ ପାରିବେ ନାହିଁ, ପତିତ ମାନଙ୍କୁ ଛୁଇଁବାକୁ ମଧ୍ୟ ଦେଇନଥାନ୍ତି। ଆଜି ବାବା କହୁଛନ୍ତି କାଲି ପୁଣି ଯାଇ ନରକବାସୀ ହେଉଛନ୍ତି, ଏଭଳି ଆତ୍ମାକୁ ତ ଦେଖିବାର ମଧ୍ୟ ନାହିଁ। ବାବା କହୁଛନ୍ତି ମୁଁ ତ ସର୍ବୋଚ୍ଚ ଅଟେ। ରାମା ଅନୁସାରେ ଏହିସବୁ ସନ୍ନ୍ୟାସୀ ଆଦିଙ୍କର ମଧ୍ୟ ମୋତେ ଉଦ୍ଧାର କରିବାକୁ ହେବ, କିନ୍ତୁ ମୋତେ କେହି ବି ଜାଣି ନାହାନ୍ତି। ଶିବଙ୍କର ପୂଜା କରୁଛନ୍ତି, କିନ୍ତୁ ତାଙ୍କୁ କେହି ଜାଣିନାହାନ୍ତି ଯେ ଇଏ ଗୀତାର ଭଗବାନ ଅଟନ୍ତି ଏବଂ ଏଠାକୁ ଆସି ଜ୍ଞାନ ଦେଉଛନ୍ତି। ଗୀତାରେ କୃଷ୍ଣଙ୍କର ନାମ ଲେଖିଦେଇଛନ୍ତି, ଶ୍ରୀକୃଷ୍ଣ ତ ଜ୍ଞାନ ଦେଲେ, ବାକି ଶିବ କଣ କରିଥିବେ? ତେଣୁ ମନୁଷ୍ୟମାନେ ଭାବୁଛନ୍ତି ସେ ଆସୁ ହିଁ ନାହାନ୍ତି। ଆରେ ପତିତ ପାବନ ଶ୍ରୀକୃଷ୍ଣଙ୍କୁ କୁହାଯିବ କି? ପତିତ ପାବନ ତ ମୋତେ କହୁଛନ୍ତି ନା। ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ ଅଛନ୍ତି ଯେଉଁମାନେ କି ଏତିକି ସମ୍ମାନ ରଖୁଛନ୍ତି, କେତେ ସାଧାରଣ ଭାବରେ ରହୁଛନ୍ତି, ବୁଝାଉଛନ୍ତି ମଧ୍ୟ ମୁଁ ଏହି ସାଧୁ ଆଦି ସମସ୍ତଙ୍କର ପିତା ଅଟେ। ଶଙ୍କରାଚାର୍ଯ୍ୟ ଆଦି ଯେଉଁମାନେ ବି ଅଛନ୍ତି, ଏହି ସବୁ ଆତ୍ମାମାନଙ୍କର ମୁଁ ପିତା ଅଟେ। ଶରୀରର ପିତା ଯିଏ ଅଟନ୍ତି ସେ ତ ଅଟନ୍ତି, ମୁଁ ହେଉଛି ସମସ୍ତ ଆତ୍ମାମାନଙ୍କର ପିତା। ମୋତେ ସମସ୍ତେ ପୂଜା କରୁଛନ୍ତି, ବର୍ତ୍ତମାନ ସେ ଏଠାରେ ସମ୍ମୁଖରେ ବସିଛନ୍ତି, କିନ୍ତୁ ସମସ୍ତେ କଣ ବୁଝୁଛନ୍ତି କି? ଆମେ କାହାର ସମ୍ମୁଖରେ ବସିଛୁ? ଆତ୍ମାମାନେ ଜନ୍ମ ଜନ୍ମାନ୍ତରରୁ ଦେହ ଅଭିମାନର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି, ସେଥିପାଇଁ ବାବାଙ୍କୁ ମନେ ପକାଇ ପାରୁନାହାନ୍ତି। ସେମାନେ କେବଳ ଦେହକୁ ହିଁ ଦେଖିଥାନ୍ତି। ଯଦି ଦେହି ଅଭିମାନୀ ହୋଇଥାନ୍ତେ ତେବେ ସେହି ବାବାଙ୍କୁ ମନେ ପକାଇଥାନ୍ତେ ଏବଂ ବାବାଙ୍କ ଶ୍ରୀମତରେ ଚାଲିଥାନ୍ତେ। ବାବା କହୁଛନ୍ତି ମୋତେ ଜାଣିବା ପାଇଁ ସମସ୍ତେ ପୁରୁଷାର୍ଥୀ ଅଟନ୍ତି। ଶେଷ ସମୟରେ ଯେଉଁମାନେ ସମ୍ପୂର୍ଣ୍ଣ ଦେହି ଅଭିମାନୀ ହୋଇଥିବେ ସେହିମାନେ ହିଁ ପାସ୍ ହେବେ, ବାକି ସମସ୍ତଙ୍କ ଭିତରେ ଟିକିଏ ଟିକିଏ ଦେହ ଅଭିମାନ ରହିବ। ବାବା ତ ଗୁପ୍ତ ଅଟନ୍ତି, ତେଣୁ ତାଙ୍କୁ କିଛି ବି ଦେଇପାରିବେ ନାହିଁ। କନ୍ୟାମାନେ ଶିବଙ୍କ ମନ୍ଦିରକୁ ମଧ୍ୟ ଯାଇ ବୁଝାଇ ପାରିବେ, କୁମାରୀମାନେ ହିଁ ଶିବ ବାବାଙ୍କର ପରିଚୟ ଦେଉଛନ୍ତି। କୁମାର କୁମାରୀ ଉଭୟ ତ ନିଶ୍ଚିତ ଅଛନ୍ତି, କୁମାରୀମାନେ ମଧ୍ୟ ପରିଚୟ ଦେଉଥିବେ। ବାବା ମାତାମାନଙ୍କୁ ସ୍ୱତନ୍ତ୍ର ରୂପେ ଉଠାଉଛନ୍ତି, କାହିଁକି ନା ସେମାନେ ପୁରୁଷମାନଙ୍କ ଠାରୁ ମଧ୍ୟ ଅଧିକ ସେବା କରିଛନ୍ତି, ତେଣୁ ପିଲାମାନଙ୍କର ସେବାର ସଉକ ରହିବା ଉଚିତ, ଯେପରି ହଦର ପାଠ ପଢା ପ୍ରତି ମଧ୍ୟ ସଉକ ରହିଥାଏ ନା। ତାହା ହେଲା ଶାରୀରିକ ପାଠ ପଢା, ଏହା ହେଲା ଆତ୍ମିକ ପାଠ ପଢା। ଶାରୀରିକ ପାଠ ପଢିଲେ ଏହି ଡ୍ରିଲ ଆଦି ଶିଖିଲେ କିଛି ବି ମିଳିବ ନାହିଁ। ଯେପରି କାହାର ପିଲା ଏବେ ଜନ୍ମ ହେଲେ ଧୁମଧାମରେ ତାର ଷଠୀ ପୂଜା ଆଦି କରିଥାନ୍ତି, କିନ୍ତୁ ସେ ପାଇବ କଣ? ଏତେ ସମୟ ହିଁ ନାହିଁ ଯେ ସେ କିଛି ପାଇପାରିବ। ବ୍ରାହ୍ମଣ ପରିବାରରୁ ଯାଇ ମଧ୍ୟ ଯେଉଁମାନେ ଦେହ ତ୍ୟାଗ କରି ପୁଣି ଜନ୍ମ ନେଉଛନ୍ତି ସେମାନେ ମଧ୍ୟ କିଛି ବୁଝିପାରିବେ ନାହିଁ। ଯଦି ଏହିଠାରୁ ଅର୍ଥାତ୍ ବ୍ରାହ୍ମଣ ପରିବାରରୁ ଶରୀର ତ୍ୟାଗ କରି ଯାଇଥିବେ ଏବଂ ଯାହା କିଛି ଏଠାରୁ ଶିଖିକରି ଯାଇଥିବେ, ତେବେ ସେହି ଅନୁସାରେ ଛୋଟ ବୟସରୁ ହିଁ ଶିବ ବାବାଙ୍କୁ ମନେ ପକାଇବେ। ଏହା ତ ମନ୍ତ୍ର ଅଟେ ନା, ଛୋଟ ପିଲାମାନଙ୍କୁ ମଧ୍ୟ ଶିଖାଇବ, କିନ୍ତୁ ସେ ତ ବିନ୍ଦୁ ଆଦି କିଛି ବୁଝିପାରିବ ନାହିଁ, କେବଳ ଶିବ ବାବା ଶିବ ବାବା କହି ଚାଲିବ। ଶିବ ବାବାଙ୍କୁ ମନେ ପକାଇଲେ ସ୍ୱର୍ଗର ବର୍ଷା ମିଳିପାରିବ, ସ୍ୱର୍ଗର ବର୍ଷା ପାଇପାରିବ। ଏହିପରି ଛୋଟ ପିଲାମାନଙ୍କୁ ବୁଝାଇଲେ ସେମାନେ ମଧ୍ୟ ସ୍ୱର୍ଗକୁ ଆସିଯିବେ, କିନ୍ତୁ ଉଚ୍ଚ ପଦ ପାଇପାରିବେ ନାହିଁ। ଏପରି ବହୁତ ପିଲା ଆସୁଛନ୍ତି, ଶିବ ବାବା ଶିବ ବାବା ବୋଲି କହୁଛନ୍ତି, ପୁଣି ଅନ୍ତିମ ମତି ଅନୁସାରେ ଗତି ମଧ୍ୟ ହୋଇଯିବ। ବର୍ତ୍ତମାନ ଏଠାରେ ରାଜଧାନୀର ସ୍ଥାପନା ହେଉଛି, ଏବେ ମନୁଷ୍ୟମାନେ ଶିବଙ୍କର ପୂଜା କରୁଛନ୍ତି, କିନ୍ତୁ କିଛି ଜାଣିନାହାନ୍ତି। ଯେପରି ଛୋଟ ପିଲା ଶିବ ଶିବ କହିଥାନ୍ତି, କିନ୍ତୁ କିଛି ହେଲେ ବୁଝିନଥାନ୍ତି, ଏଠାରେ ମଧ୍ୟ ପୂଜା କରୁଛନ୍ତି, କିନ୍ତୁ ତାଙ୍କ ପାଖରେ ପରିଚୟ ନାହିଁ। ତେଣୁ ତାଙ୍କୁ କହିବା ଉଚିତ, ତୁମେ ଯାହାଙ୍କର ପୂଜା କରୁଛ ସେ ହିଁ ଜ୍ଞାନର ସାଗର, ଗୀତାର ଭଗବାନ ଅଟନ୍ତି। ସେ ଆମକୁ ଏବେ ରାଜଯୁଗର ପାଠ ପଢ଼ାଉଛନ୍ତି। ଏହି ଦୁନିଆରେ ଆଉ କୌଣସି ମନୁଷ୍ୟ ନାହାନ୍ତି ଯିଏକି କହିପାରିବେ ଯେ ଶିବ ବାବା ଆମକୁ ରାଜଯୁଗର ପାଠ ପଢ଼ାଉଛନ୍ତି। ଏ କଥା କେବଳ ତୁମେମାନେ ହିଁ ଜାଣିଛ, ପୁଣି ଭୁଲି ମଧ୍ୟ ଯାଉଛ। ଭଗବାନ ବାଚ, ମୁଁ ତୁମକୁ ରାଜଯୁଗର ଶିକ୍ଷା ଦେଉଛି, କିଏ କହୁଛନ୍ତି? ଭଗବାନ ବାଚ, କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର, ପୁରୁଣା ଦୁନିଆର ସନ୍ନ୍ୟାସ କର, ସେ ହେଉଛନ୍ତି ଶଙ୍କରାଚାର୍ଯ୍ୟ, ଇଏ ଶିବାଚାର୍ଯ୍ୟ ଅଟନ୍ତି, ସେ ଆମକୁ ରାଜଯୁଗ ଶିଖାଉଛନ୍ତି। ଶ୍ରୀକୃଷ୍ଣ ଆଚାର୍ଯ୍ୟ ତ କୁହାଯାଇପାରିବ ନାହିଁ, ସେ ତ ଛୋଟ ପିଲା। ସତ୍ୟଯୁଗରେ ଜ୍ଞାନର ଆବଶ୍ୟକତା ରହିବ ନାହିଁ। ଯେଉଁଠି ଯେଉଁଠି ଶିବଙ୍କର ମନ୍ଦିର ଅଛି, ସେଠାରେ ତୁମେ ପିଲାମାନେ ବହୁତ ଭଲ ସେବା କରିପାରିବ। ଶିବଙ୍କ ମନ୍ଦିରକୁ ଯାଅ, ମାତାମାନେ ଗଲେ ଭଲ, କନ୍ୟାମାନେ ଗଲେ ତାଙ୍କ ତାଠାରୁ ଆହୁରି ଭଲ। ଏବେ ତ ଆମକୁ ବାବାଙ୍କ ଠାରୁ ରାଜ୍ୟ ଭାଗ୍ୟ ନେବାକୁ ହେବ। ବାବା ଆମକୁ ପାଠ ପଢ଼ାଉଛନ୍ତି, ପୁଣି ଆମେ ମହାରାଜା ମହାରାଣୀ ହେବୁ। ବାବା ହିଁ ସର୍ବୋଚ୍ଚ ଅଟନ୍ତି, ଏପରି ଶିକ୍ଷା କୌଣସି ମନୁଷ୍ୟ ଦେଇପାରିବେ ନାହିଁ। ଏହା ହେଉଛି କଳିଯୁଗ। ସତ୍ୟଯୁଗରେ ଏମାନଙ୍କର ରାଜ୍ୟ ଥିଲା, ଏମାନେ ରାଜା ରାଣୀ କିପରି ହେଲେ, କିଏ ରାଜଯୁଗ ଶିଖାଇଥିଲେ, ଯାହାଠାରେ ଯାହା ଦ୍ଵାରା ସେମାନେ ସତ୍ୟଯୁଗର ମାଲିକ ହୋଇଗଲେ। ଯାହାଙ୍କର ତୁମେ ପୂଜା କରୁଛ ସେ ଆମକୁ ପାଠ ପଢ଼ାଇ ସତ୍ୟଯୁଗର ମାଲିକ କରାଉଛନ୍ତି। ବ୍ରହ୍ମାଙ୍କ ଦ୍ଵାରା ସ୍ଥାପନା, ବିଷ୍ଣୁଙ୍କ ଦ୍ଵାରା ପାଳନା, ପତିତ ପ୍ରବୃତ୍ତି ମାର୍ଗି ହିଁ ପବିତ୍ର ପ୍ରବୃତ୍ତି ମାର୍ଗକୁ ଯିବେ। ଭକ୍ତମାନେ ମଧ୍ୟ କହୁଛନ୍ତି, ବାବା ଆମ ଭଳି ପତିତ ମାନଙ୍କୁ ପବିତ୍ର କର, ପବିତ୍ର କରି ଏମାନଙ୍କ ଭଳି ଦେବତା କର। ଦେବୀ ଦେବତା ମାନଙ୍କର ହେଲା ପ୍ରବୃତ୍ତି ମାର୍ଗ, ବାବା ତ ନିବୃତ୍ତି ମାର୍ଗୀ ସନ୍ନ୍ୟାସୀ ମାନଙ୍କର ଗୁରୁ ହୁଅନ୍ତି ହିଁ ନାହିଁ। ଯେଉଁମାନେ ବର୍ତ୍ତମାନ ପବିତ୍ର ହେଉଛନ୍ତି, ବାବା କେବଳ ସେହିମାନଙ୍କର ହିଁ ଗୁରୁ ହୋଇପାରିବେ। ଦୁନିଆରେ ଏପରି ବି ତ ବହୁତ ଯୋଡ଼ି ଅଛନ୍ତି, ଯେଉଁମାନେ ବିକାର ପାଇଁ ବିବାହ କରିନଥାନ୍ତି। ତେଣୁ ତୁମେ ପିଲାମାନେ ଏହିପରି ସେବା କରିପାରିବ? ନିଜ ଭିତରେ ଏହି ସଉକ ରହିବା ଉଚିତ। ଆମେ ବାବାଙ୍କର ସୁପୁତ୍ର ସନ୍ତାନ ହୋଇ କାହିଁକି ସେବା ନ କରିବୁ? ଏହି ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ। ଏବେ ଶିବ ବାବା କହୁଛନ୍ତି, ଶ୍ରୀକୃଷ୍ଣ ତ ଏଠାକୁ ଆସିପାରିବେ ନାହିଁ, ସେ ତ କେବଳ ଥରେ ମାତ୍ର ସତ୍ୟଯୁଗରେ ହିଁ ଆସିଥାନ୍ତି, ଅର୍ଥାତ୍ ଜନ୍ମ ନେଇଥାନ୍ତି। ପରବର୍ତ୍ତୀ ଜନ୍ମରେ କଣ ସେହି ଚେହେରା ସେହି ନାମ ରହିବ? 84 ଜନ୍ମରେ 84 ପ୍ରକାର ଚେହେରା ହେବ। ଶ୍ରୀକୃଷ୍ଣ ଏହି ଜ୍ଞାନ କାହାକୁ ଶିଖାଇ ପାରିବେ ନାହିଁ। ଶ୍ରୀକୃଷ୍ଣ କିପରି ଏଠାକୁ ଆସିବେ? ବର୍ତ୍ତମାନ ତୁମେ ମାନେ ଏହିସବୁ କଥା ବୁଝୁଛ। ଅଧା କଳ୍ପ ତୁମମାନଙ୍କୁ ବହୁତ ଭଲ ଜନ୍ମ ମିଳୁଛି, ପୁଣି ରାବଣ ରାଜ୍ୟ ଆରମ୍ଭ ହୋଇଯାଉଛି। ମନୁଷ୍ୟମାନେ ଯେପରି ପଶୁ ସଦୃଶ ହୋଇଯାଉଛନ୍ତି, ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରୁଛନ୍ତି, ତେବେ ରାବଣର ଜନ୍ମ ହେଲା ନା? ବାକି 84 ଲକ୍ଷ ଜନ୍ମ ତ କେହି ବି ଦେଉନାହାନ୍ତି। ତେବେ ଦୁନିଆରେ ଏତେ ପ୍ରକାରର ରହିଛନ୍ତି, ସେମାନେ ସମସ୍ତେ କଣ ଏତେ ଜନ୍ମ ନେଇପାରିବେ? ବାବା ଏସବୁ କଥା ବୁଝାଉଛନ୍ତି। ସେ ସର୍ବୋଚ୍ଚ ଭଗବାନ ଅଟନ୍ତି, ସେ ଆସି ଆମ ମାନଙ୍କୁ ପାଠ ପଢାଉଛନ୍ତି। ତାଙ୍କ ପରେ ପୁଣି ବ୍ରହ୍ମା ମଧ୍ୟ ଅଛନ୍ତି ନା? ଯଦି ଭଲ ଭାବରେ ପାଠ ନ ପଢିବ, ତେବେ କାହା ପାଖରେ ଯାଇ ଦାସଦାସୀ ହେବ? କଣ ଶିବ ବାବାଙ୍କ ପାଖରେ ଦାସଦାସୀ ହେବ? ବାବା ତ ବୁଝାଉଛନ୍ତି, ଯଦି ଭଲ ଭାବରେ ପଢୁନାହ, ତେବେ ସତ୍ୟ ଯୁଗରେ ଯାଇ ଦାସଦାସୀ ହେବ। ଯିଏ କିଛି ବି ସେବା କରୁନାହାନ୍ତି, ଖାଇଲେ ପିଇଲେ ଏବଂ ଶୋଇଲେ, ସେମାନେ କି ପଦ ପାଇବେ? ବୁଦ୍ଧିରେ ତ ଆସୁଛି ନା, କଣ ହେବେ? ମୁଁ ତ ମହାରାଜା ହେବି, ମୋ ସମ୍ମୁଖକୁ ମଧ୍ୟ ସେମାନେ ଆସିପାରିବେ ନାହିଁ। ନିଜେ ମଧ୍ୟ ବୁଝିପାରୁଛନ୍ତି, ମୁଁ ଏହିଭଳି ପଦ ପାଇବି, କିନ୍ତୁ ପୁଣି ବି ଲଜ୍ଜା ଲାଗୁନାହିଁ। ଭାବୁନାହାନ୍ତି ଯେ ଆମେ ନିଜର ଉନ୍ନତି କରି କିଛି ଉଚ୍ଚ ପଦ କିପରି ପାଇବୁ? ତେଣୁ ବାବା କହୁଛନ୍ତି, ଏପରି ମନେ କର ନାହିଁ ଯେ ଏକଥା ବ୍ରହ୍ମା କହୁଛନ୍ତି, ସର୍ବଦା ଶିବ ବାବା କହୁଛନ୍ତି ବୋଲି ମନେ କର। ଶିବ ବାବାଙ୍କର ତ ସମ୍ମାନ ରଖିବାକୁ ହେବ ନା? ତାଙ୍କ ସାଥିରେ ପୁଣି ଧର୍ମରାଜ ମଧ୍ୟ ଅଛନ୍ତି, ନଚେତ ଧର୍ମରାଜଙ୍କ ଠାରୁ ଦଣ୍ଡା ମଧ୍ୟ ବହୁତ ଖାଇବାକୁ ପଡିବ। କୁମାରୀ ମାନଙ୍କୁ ତ ବହୁତ ହୁସିଆର ହେବାକୁ ପଡିବ। ଏପରି ନୁହେଁ ଯେ ଏଠାରେ କିଛି ଶୁଣିଲେ ବାହାରକୁ ଗଲ, ଏଠାରୁ କିଛି ଶୁଣିଲ ବାହାରକୁ ଗଲ, ତ ଖଲାସ। ଭକ୍ତି ମାର୍ଗରେ କେତେ ସାମଗ୍ରୀ ରହିଛି। ଏବେ ବାବା କହୁଛନ୍ତି, ବିଷକୁ ଛାଡ, ସ୍ୱର୍ଗବାସୀ ହୁଅ, ଏପରି ଏହିପରି ସ୍ଲୋଗାନ ସବୁ ତିଆରି କର। ସିଂହି ଭଳି ସାହସୀ ଏବଂ ଶକ୍ତିଶାଳୀ ହୁଅ। ଏବେ ବେହଦର ବାବା ମିଳିଛନ୍ତି, ଆଉ କଣ ଚିନ୍ତା? ଗଭର୍ଣ୍ଣମେଣ୍ଟ ଧର୍ମକୁ ହିଁ ମାନୁନାହିଁ, ତେଣୁ ସେମାନେ ମନୁଷ୍ୟରୁ ଦେବତା ହେବା ପାଇଁ କିପରି ଆସିବେ? ସେମାନେ କହୁଛନ୍ତି, ଆମେ କୌଣସି ବି ଧର୍ମକୁ ମାନୁନାହୁଁ, ସମସ୍ତଙ୍କୁ ଆମେ ଏକ ବୋଲି ଭାବୁଛୁ, ପୁଣି ଲଢେଇ ଝଗଡ଼ା କାହିଁକି କରୁଛନ୍ତି? ମିଛ ତ ମିଛ, ସତର ରତି ମଧ୍ୟ ନାହିଁ। ପ୍ରଥମେ ପ୍ରଥମେ ଈଶ୍ୱର ସର୍ବବ୍ୟାପୀ କହିବା ଦ୍ୱାରା ହିଁ ମିଥ୍ୟା ଆରମ୍ଭ ହୋଇଥାଏ। ହିନ୍ଦୁ ଧର୍ମ ତ କିଛି ନାହିଁ, ଖ୍ରୀଷ୍ଟିଆନ ମାନଙ୍କର ନିଜର ଧର୍ମ ଚାଲି ଆସୁଛି, ସେମାନେ ନିଜକୁ ବଦଳାଉ ନାହାନ୍ତି। ଏହା ଏକମାତ୍ର ଧର୍ମ ଯିଏକି ନିଜର ଧର୍ମକୁ ବଦଳାଇ ହିନ୍ଦୁ କହିଦେଉଛନ୍ତି, ପୁଣି ନାମ ସବୁ କିପରି ରଖୁଛନ୍ତି? ଶ୍ରୀ ଶ୍ରୀ ଅମକ, ଏବେ କେହି ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କେଉଁଠି ଅଛନ୍ତି? ଶ୍ରୀମତ ମଧ୍ୟ କାହାର ନାହିଁ, ଏହା ତ ସେମାନଙ୍କର ଲୋଭଯୋଗୀ ମତ ଅଟେ। ଏହାକୁ ଶ୍ରୀମତ ବୋଲି କିପରି କୁହାଯିବ? ଏବେ ତୁମେ କୁମାରୀ ମାନେ ହୋଇଗଲେ କାହାକୁ ବି ବୁଝାଇ ପାରିବ, କିନ୍ତୁ ଯୁଗଯୁକ୍ତ ଏବଂ ବହୁତ ଭଲ ହୁସିଆର କନ୍ୟା ହୋଇଥିବା ଦରକାର। ଆଚ୍ଛା, ମିଠା ମିଠା ଟିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ନିଜର ଉନ୍ନତି କରିବା ପାଇଁ ବାବାଙ୍କ ସେବାରେ ତତ୍ପର ରହିବାକୁ ହେବ। କେବଳ ଖାଇବା ପିଇବା ଶୋଇବା ଏହା ନିଜର ପଦ ହରାଇବା ଅଟେ। 2 ବାବାଙ୍କର ପ୍ରତି ଏବଂ ପାଠ ପଢ଼ାରେ ସମ୍ମାନ ରଖିବାକୁ ହେବ। ଦେହ ଅଭିମାନୀ ହେବା ପାଇଁ ଦେହି ଅଭିମାନୀ ହେବା ପାଇଁ ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ବାବାଙ୍କର ଶିକ୍ଷାକୁ ଧାରଣ କରି ସୁପୁତ୍ର ସନ୍ତାନ ହେବାକୁ ପଡିବ। ବରଦାନ ସେବା କରୁଥିଲେ ମଧ୍ୟ ଉପରାମ ସ୍ଥିତିରେ ରହୁଥିବା ଯୁଗଯୁକ୍ତ ଯୁକ୍ତିଯୁକ୍ତ ସେବାଧାରୀ ଭବ। ଯେଉଁମାନେ ଯୁଗଯୁକ୍ତ ଯୁକ୍ତିଯୁକ୍ତ ସେବାଧାରୀ ଅଟନ୍ତି ସେମାନେ ସେବା କରୁଥିଲେ ମଧ୍ୟ ସର୍ବଦା ଉପରାମ ସ୍ଥିତିରେ ରହିଥାନ୍ତି। ଏମିତି ନୁହେଁ ଯେ ସେବା ଅଧିକ ରହିଛି ସେଥିପାଇଁ ଅଶରୀରୀ ହୋଇପାରିବେ ନାହିଁ, କିନ୍ତୁ ମନେ ରଖିବା ଦରକାର ଯେ ସେବା ମୋର ନୁହେଁ, ବାବା ଦେଇଛନ୍ତି, ତାହେଲେ ନିର୍ବନ୍ଧନ ହୋଇଯିବ। ମୁଁ କେବଳ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ଅଟେ, ବନ୍ଧନ ମୁକ୍ତ ଅଟେ। ଏହିଭଳି ଅଭ୍ୟାସ କର, ଅତି ସମୟରେ ଅନ୍ତିମ ସମୟର ସ୍ଥିତି ବା କର୍ମାତୀତ ସ୍ଥିତିର ଅଭ୍ୟାସ କର, ଯେପରି ମଝିରେ ମଝିରେ ସଂକଳ୍ପକୁ କଣ୍ଟ୍ରୋଲ କରିବା ପାଇଁ ଟ୍ରାଫିକ କଣ୍ଟ୍ରୋଲ କରୁଛ, ସେହିପରି ଅତି ସମୟରେ ଅନ୍ତିମ ସମୟର ସ୍ଥିତିର ଅନୁଭବ କର। ତେବେ ଯାଇ ଅନ୍ତିମ ସମୟରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ। ସ୍ଲୋଗାନ ଶୁଭ ଭାବନା କାରଣରୁ କାରଣକୁ ନିବାରଣରେ ପରିବର୍ତ୍ତନ କରିଦିଏ। ଅବ୍ୟକ୍ତି ସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱ ଧାରଣ କର। ପବିତ୍ରତା ବ୍ରାହ୍ମଣ ଜୀବନର ବିଶେଷ ଭାବରେ ଜନ୍ମ ସମୟର ବିଶେଷତା ଅଟେ। ପବିତ୍ର ସଂକଳ୍ପ ବ୍ରାହ୍ମଣ ମାନଙ୍କର ବୁଦ୍ଧିର ଭୋଜନ ଅଟେ। ପବିତ୍ର ଦୃଷ୍ଟି ବ୍ରାହ୍ମଣ ମାନଙ୍କର ନୟନର ଜ୍ୟୋତି ଅଟେ। ପବିତ୍ର କର୍ମ ବ୍ରାହ୍ମଣ ଜୀବନର ବିଶେଷ ବ୍ୟବସାୟ ଅଟେ। ପବିତ୍ର ସମ୍ବନ୍ଧ ଏବଂ ସମ୍ପର୍କ ବ୍ରାହ୍ମଣ ଜୀବନର ମର୍ଯ୍ୟାଦା ଅଟେ। ତେଣୁ ଏହିଭଳି ମହାନ ଜିନିଷକୁ ଆପଣାଇବା ପାଇଁ ମେହନତ କର ନାହିଁ, କିମ୍ବା ହଠକ୍ରିୟା ଦ୍ୱାରା ମଧ୍ୟ ଆପଣାଅ ନାହିଁ। କାରଣ ଏହି ପବିତ୍ରତା ହିଁ ତୁମମାନଙ୍କର ଜୀବନର ବରଦାନ ଅଟେ। ଓମ୍ ଶାନ୍ତି।